ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର ପହିଲା ମୁଖ୍ୟ ଖବର। କୃଷି କ୍ଷେତ୍ରକେ ସରକାର ସବୁବେଳେ ଜୋର ଦେଇ ଆସୁଛନ୍ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ଶିଳ୍ପ କ୍ଷେତ୍ରର ଅଗ୍ରଗତି ବାବଦେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଓଡ଼ିଶା ଜୁଡିସିଆଲ ଏକାଡେମୀର ଦୁଇଦିନିଆ ବିଚାର ବିଭାଗୀୟ ସମ୍ମିଳନୀ ହେଲା ମୂଲ। ଅଙ୍ଗଦାନ ଜୀବନଦାନର ବାର୍ତ୍ତା ନେଇକରି ଆଜି ସାରା ଦେଶ ପାଳିତ ହେଉଛି ଜାତୀୟ ଅଙ୍ଗଦାନ ଦିବସ। ଆଉ ରାଜ୍ୟ ଜୁନ୍ 1 ତାରିଖ ନୁ ଆସ୍ତ 519 ମିଲିମିଟର ବର୍ଷା ରେକର୍ଡ। ଆବାକାଲ ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ଆର୍ ସୁନ୍ଦରଗଡ଼ ଜିଲ୍ଲାନ ହୋଇପାରେ ଜବର ବର୍ଷା। ଏଥର ପୁରା ଖବର। ଭାରତ ଗୋଟିଏ ଖାଦ୍ୟ ବଳକା ଦେଶ ଆଉ ପୃଥିବୀ ଖାଦ୍ୟ ଓ ପୋଷଣ ସୁରକ୍ଷା ଦିଗରେ କାମ କରିଆସୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀଠାରେ ଆନ୍ତର୍ଜାତିକ କୃଷି ଅର୍ଥଶାସ୍ତ୍ରୀ ପରିଷଦର 32 ନମ୍ବର ଅଧିବେଶନକେ ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ରକେ ଅଧିକା ବରକସ କରବାର ଆଉ କୃଷିଜୀବୀଙ୍କ ଜୀବନଶୈଳୀଥି ଉନ୍ନତି ଆଣବାର ଲାଗି ସରକାର ଭିନ୍ ଭିନ୍ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍। ସରକାରଙ୍କର ଆର୍ଥିକ ନୀତିଥି କୃଷି ଗୋଟିଏ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଦୁଗ୍ଧ ତୈଳବୀଜ ମସଲା ଆଉ ମିଲେଟ୍ସ ଉତ୍ପାଦନ କ୍ଷେତ୍ରର ଭାରତ ପୃଥିବୀର ଆଗୁଆ ରାଷ୍ଟ୍ରର ମାନ୍ୟତା ପାଇଛେ। ଜୈବିକ ଚାଷ ଉପରେ ସରକାର ଅଧିକା ଜୋର ଦେଉଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ 500 ଅଧିକା କୃଷିଭିତ୍ତିକ ଶିକ୍ଷାନୁଷ୍ଠାନ ଆଉ 700 ଅଧିକା କୃଷି ବିଜ୍ଞାନ କେନ୍ଦ୍ର କାମ କରୁଛେ। ଇତାର ଜରିଏ ଚାଷୀମାନଙ୍କୁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବାବଦେ ସଚେତନ କରାଯାଇପାରୁଛି ବୋଲି ସେ କହିଛନ୍। ଗଲା 10 ବର୍ଷ ଭିତରେ କ୍ଷୁଦ୍ର ଜଳସେଚନ ଯୋଜନା ଅଧୀନତି ଦେଶର 90 ଲକ୍ଷ ହେକ୍ଟରରୁ ଅଧିକା ଜମିକେ ସାମିଲ କରାଯାଇଛି ବୋଲି ସେ କହିଛନ୍। ଏହି ବୈଠକଟି 75 ରାଷ୍ଟ୍ରର 1000 ଅଧିକା ପ୍ରତିନିଧି ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସଭା ଭବନର ଆଜି ରାଜ୍ୟର ଶିଳ୍ପ କ୍ଷେତ୍ରର ଅଗ୍ରଗତି ବାବଦେ ସମୀକ୍ଷା କରିକରି ଅଧିକା ନିଯୁକ୍ତି ଦେଉଥିବା କ୍ଷେତ୍ରମାନଙ୍କର ଉପରେ ଜୋର୍ ଦେବାରକେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍। ସେ କହିଛନ୍ତି ଯେ ଆଇବା 5 ବର୍ଷ ଭିତରେ ରାଜ୍ୟ 3,05,000 ନିଯୁକ୍ତି ସମ୍ଭାବନା ସୃଷ୍ଟି କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଟେକ୍ସଟାଇଲ୍ ଆଉ ଖାଦ୍ୟ ପ୍ରକ୍ରିୟାକରଣ ବାଗିର କ୍ଷେତ୍ରର ଅଧିକା ନିଯୁକ୍ତି ସମ୍ଭାବନା ରହିଛି। ସେଥିଲାଗି ସେସବୁ କ୍ଷେତ୍ରର କେନ୍ତା କରି ଅଧିକା ଶିଳ୍ପ ପ୍ରତିଷ୍ଠା ହୋଇପାରବା ସେଥିଲାଗି ଧ୍ୟାନ ଦେବାରକେ ସେ ପରାମର୍ଶ ଦେଇଥିଲେ। ସେଆଡ଼େ କେନ୍ଦୁଝର ବାଗିର ଖଣିଜ ସମ୍ପଦ ଥିବାର ଜିଲ୍ଲାନୁ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନା କରବାର ଲାଗି ଉଦ୍ୟମ ତ୍ୱରାନ୍ୱିତ କରବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯିବା। ଏହି ଟାସ୍କ ଫୋର୍ସ କେନ୍ଦୁଝରର ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନା ଲାଗି ଆଗ୍ରହୀ ଶିଳ୍ପ ସଂସ୍ଥାମାନଙ୍କ ସଙ୍ଗେ ଆଲୋଚନା କରିଲା ଉତ୍ତରୁ ପ୍ରକ୍ରିୟା ତୁର୍ତ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବୈଠକଟି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଭିନ୍ ଭିନ୍ କ୍ଷେତ୍ରର ଶିଳ୍ପ କ୍ଷେତ୍ରଟି ହୋଇଥିବା ଅଗ୍ରଗତି ବାବଦେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାସ୍ତରୀୟ କୋର୍ଟ ଆଉ ବିଚାର ବିଭାଗୀୟ ଅଧିକାରୀମାନେ ସାଧାରଣ ଜନତା ଆଉ ବିଚାର ବ୍ୟବସ୍ଥା ଭିତରେ ପୋଲ୍ ବାଗିରେ କାମ କରସନ୍ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍। କଟକଠାରେ ଥିବା ଓଡ଼ିଶାର ଜୁଡିସିଆଲ ଏକାଡେମୀ ପରିସରର ଆଜି ହୋଇଥିବା ଦୁଇଦିନିଆ ସମ୍ମିଳନୀଠି ଯୋଗ ଦେଇକରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ନ୍ୟାୟିକ ବ୍ୟବସ୍ଥାଟି ନିମ୍ନ ଅଦାଲତମାନଙ୍କର ବଡ଼ ଭୂମିକା ରହିଛି। ବିଚାର ବିଭାଗ ଉପରେ ଲୋକର ଆସ୍ଥା ଯେନ୍ତା ରହିବା ସେଥିଲାଗି ସେ ଆହ୍ୱାନ ଦେଇଛନ୍। ଅନ୍ୟ ଅତିଥି ଭାବେ ଯୋଗ ଦେଇକରି ସୁପ୍ରିମକୋର୍ଟର ବିଚାରପତି ଅସଦୁଦ୍ଦିନ ଅମନୁଲ୍ଲା କହିଛନ୍ତି ନ୍ୟାୟିକ ବ୍ୟବସ୍ଥାଟି ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଖୁବ୍ ଉତ୍ସାହପ୍ରଦ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ସମ୍ମିଳନୀଠି ଯୋଗ ଦେଇକରି କହିଛନ୍ତି ନ୍ୟାୟ ଦେବାର ବ୍ୟବସ୍ଥାରେ ରହିଥିବା ଆହ୍ୱାନମାନଙ୍କର ମୁକାବିଲା ଦେଗେ ଏନ୍ତା ସମ୍ମିଳନୀ ଖୁବ୍ ସହାୟକ ହୋଇଥିସି। ଅଲଗାମାନଙ୍କର ଭିତରେ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ସୁପ୍ରିମକୋର୍ଟର ଅବସର ବିଚାରପତି ଜଷ୍ଟିସ୍ ଅନିରୁଦ୍ଧ ବୋଷ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀଟି ଓଡ଼ିଶା ଛତିଶଗଡ଼ ଝାଡ଼ଖଣ୍ଡ ବିହାର ଆର୍ ମାଡ୍ରାସ୍ ହାଇକୋର୍ଟର ବିଚାରପତି ଆଉ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍। ଏହି ସମ୍ମିଳନୀ ଆବାକାଲ ଉଦ୍ଯାପିତ ହେବା। ସୁପ୍ରିମକୋର୍ଟ ତରଫ ହୋଇଥିବା ସ୍ୱତନ୍ତ୍ର ଲୋକ ଅଦାଲତ ଆଜି ଶେଷ ହୋଇଛି। ସୁପ୍ରିମକୋର୍ଟର 75 ନମ୍ବର ବାର୍ଷିକୀ ପାଳନ ଅବସରରେ ଇ ଲୋକ ଅଦାଲତ ହୋଇଯାଇଛି। ଗଲାମାସ 29 ତାରିଖରେ ମୂଲ ହୋଇଥିବା ଇ ଲୋକ ଅଦାଲତଟି ଭିନ୍ ଭିନ୍ ମାମଲାର ଆପୋଷ ଆଲୋଚନା ଜରିଏ ଫଇସଲା ହୋଇଛି। ଏହି ଅବସରରେ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି ଲୋକ ଅଦାଲତ ଜରିଏ ହଜାରେରୁ ଅଧିକା ମାମଲାର ସମାଧାନ ହୋଇପାରିଛି। ଆପୋଷ ଆଲୋଚନା ଜରିଏ ସମସ୍ୟାର ସମାଧାନ କରବାରଟା ଭାରତୀୟ ସଂସ୍କୃତିର ଗୋଟିଏ ପ୍ରତିଫଳନ ବୋଲିକରି ସେ କହିଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଅଙ୍ଗଦାନ ଜୀବନଦାନ ବାର୍ତ୍ତା ନେଇକରି ଆଜି ସାରା ଦେଶେ ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଏ ବଛରର ବାର୍ତ୍ତା ହେଉଛି ଅଙ୍ଗଦାନ ଜନଜାଗୃତି ଅଭିଯାନ। ଅଙ୍ଗଦାନ ବାବଦ ଲୋକମାନଙ୍କୁ ସଚେତନ କରବାର ଏ ଦିବସ ପାଳନ କରବାର ମୁଖ୍ୟ ଉଦ୍ଦେଶ୍ୟ ହେ। 1994 ମସିହା ଆଜିର ଦିନେ ଭାରତର ପହିଲା ହୃତ୍ ପ୍ରତ୍ୟାରୋପଣ ସଫଳତାର ସହ ହୋଇଥିଲା। ଏ ଦିନକେ ମନେ ପକାବାର ଲାଗି ଗଲା 2022 ମସିହାନୁ ଫି ବଛର ଏ ଦିବସ ପାଳନ ହୋଇଆସୁଛି। ଅଙ୍ଗଦାନ କରବାରୁ ବହୁତ ଲୋକଙ୍କର ଜୀବନ ରକ୍ଷା କରାଯାଇପାରବା। ଏ ବାବଦ ଅତ୍କା ସଚେତନତା ସୃଷ୍ଟି ଆଉ ଇତର ଅତ୍କାନୁ ଅତ୍କା କାର୍ଯ୍ୟକାରିତାର ଲକ୍ଷ୍ୟଟି ଜାତୀୟ ଆଞ୍ଚଳିକ ଆଉ ରାଜ୍ୟସ୍ତରତି ସରକାରୀ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ କାମ କରୁଛନ୍। ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫ ବୀର ନରସିଂହପୁର ଆର୍ କେଲାକଟାଠାରେ ଅଙ୍ଗଦାନ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇକରି ମନୁଷ୍ୟର ଶରୀର କେନ୍ ଅଙ୍ଗ ସବୁ ପ୍ରତିରୋପଣ କରାଯାଇପାରବା ଆର୍ କେନ୍ ପରିସ୍ଥିତିନ ଦାନ କରାଯାଇପାରବା ସେ ବାବଦେ ଆଲୋଚନା କରିଥିଲେ। ଏ ଅବସରରେ କରାଯାଇଥିବା ଚିତ୍ରାଙ୍କନ ସ୍ଲୋଗାନ ଆଉ କ୍ୱିଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଲାଗି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କର ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ମହାତ୍ମା ଗାନ୍ଧି ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ପ୍ୟାରେଡ୍ଟି ଅଂଶଗ୍ରହଣ କରିଥିବା ଭିନ୍ ଭିନ୍ ପ୍ୟାରେଡ୍ ଦଳ ଆଉ ପ୍ରଜ୍ଞାପନ ମେଢ଼କେ ପୁରସ୍କୃତ କରିବେ। ଏ ବଛର ସ୍ୱାଧୀନତା ଦିବସ ସମାରୋହଟି ଓଡ଼ିଆ ଅସ୍ମିତା ଆଉ ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନକେ ସମାରୋହର ମୁଖ୍ୟ ବିଷୟ ଭାବେ ଗ୍ରହଣ କରିକରି ଆନୁଷଙ୍ଗିକ ବ୍ୟବସ୍ଥା କରବାର ଲାଗି ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍। କେରଳ ଭୂସ୍ଖଳନ ଘଟଣାଟି ଆହତ ହୋଇକରି ଚିକିତ୍ସିତ ହେଉଥିବା ଝାରସୁଗୁଡ଼ାର ବେହେରାମାଲର ସ୍ୱୀକୃତି ମହାପାତ୍ରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତରଫ ସ୍ୱୀକୃତିଙ୍କର ଚିକିତ୍ସା ଆଉ ନିଖୋଜ ଥିବା ସ୍ୱାଧୀନ ପଣ୍ଡାଙ୍କର ଉଦ୍ଧାର ବାବଦେ କେରଳ ସରକାରଙ୍କ ସାଙ୍ଗେ ଆଲୋଚନା ହୋଇଛି। ସ୍ୱୀକୃତି ଖୁବ୍ ଜଲ୍ଦି ଭଲ ହୋଇକରି ଡାକ୍ତରଖାନାନୁ ଘରକେ ଫେରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ପ୍ରକାଶ କରିଛନ୍। ସେଆଡ଼େ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କର ମର ଶରୀରକେ ଗାଡ଼ିଥି ଅଣାଯାଉଛି। ରାଜ୍ୟ ସରକାରଙ୍କର ଅଧିକାରୀ ମର ଶରୀରକେ ନେଇକରି ଫେରୁଛନ୍। ଭୁବନେଶ୍ୱର ପହଞ୍ଚବାର ଉତ୍ରୁ ପାର୍ଥିବ ଶରୀରକେ ତାଙ୍କର ପୈତୃ ଘର ପୁରୀ ଜିଲ୍ଲା ଗୋପ ବ୍ଲକର ପରାଲ ଗାଁକେ ନିଆଯାଇକରି ସେନ ଅନ୍ତିମ ସଂସ୍କାର କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍। ସମ୍ବଲପୁର ମୁଦିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ଲାଟିନମ୍ ଜୁବ୍ଲି ଉଦ୍ଘାଟନୀ କାର୍ଯ୍ୟକ୍ରମ ଆସି ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆର୍ ବିଧାୟକ ଜେନାରେନ୍ ମିଶ୍ର ଏହି କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶିକ୍ଷାନୁଷ୍ଠାନର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭିନ୍ ଭିନ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଆର୍ ବରିଷ୍ଠ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରାବଣର ଉଆସ୍ଥିତି ଉଦୟ ଆବାକାଲ ପୁରୀ ଶ୍ରୀମନ୍ଦିର ମହାପୁରୁଷମାନଙ୍କର ଚିତାଲାଗି ନୀତି ହେବା ଭୋଗ ମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ଏହି ଗୁପ୍ତ ନୀତି ହେବା। ଏଥିଲାଗି ଦ୍ୱିପହରର 2 ବଜେରୁ ସଞ୍ଜବେଳର 6 ବଜେ ତକ 4 ଘଣ୍ଟା ଲାଗି ଆବାକାଲ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜବେଳର 6 ବଜେ 608.91 ଫୁଟ ରହିଛି। ଏ ସମୟଟି ଫି ସେକେଣ୍ଡଟି ଜଳଭଣ୍ଡାରକେ 1,46,985 ଘନ ଫୁଟ ପାଇଁ ଆସୁଛି। ଜଳଭଣ୍ଡାରୁ 6ଟା ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଟି 1,26,572 ଘନ ଫୁଟ ପାଇଁ ଛଡ଼ାଯାଉଛି। ରାଜ୍ୟ ଜୁନ୍ 1 ତାରିଖରୁ ଆଜତକ 519 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଟା ସ୍ୱାଭାବିକ ବର୍ଷାଠାରୁ 10.3% କମାଏ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଖାଲି ଜୁନ୍ ମାସେ 156.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେଉଁଟାକି ସ୍ୱାଭାବିକ ବର୍ଷାନୁ 24.1% କମାଏ। ସେନ୍ତା ଜୁଲାଇ ମାସେ 320.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେଉଁଟା ସ୍ୱାଭାବିକ ବର୍ଷାନୁ 5.2% କମାଏ। ଏ ମାସର 1ରୁ ଆସ୍ତକ ହୋଇଥିବା 41.8 ମିଲିମିଟର ବର୍ଷା ଯେଉଁଟାକି ସ୍ୱାଭାବିକ ବର୍ଷାନୁ 21.4% ଅତ୍କାଏ ବୋଲି ସୂଚନା ମିଳିଛି। ରାଜ୍ୟର ଭିନ୍ ଭିନ୍ ଇଲାକାନ ବର୍ଷା ହୋଇଛି। ଏବେ 24 ଘଣ୍ଟା ଲାଗି ଜବର ବର୍ଷାକେ ନଜରଥି ରଖିକରି ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ଆଉ ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କର ଗୋଟିଏ ଯୋଡ଼େ ଜାଗାନ 7ରୁ 11 ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେର ଗାଏ କୃଷି କ୍ଷେତ୍ରକେ ସରକାର ସବୁବେଳେ ଜୋର ଦେଇ ଆସୁଛନ୍ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ଶିଳ୍ପ କ୍ଷେତ୍ରର ଅଗ୍ରଗତି ବାବଦେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ଜୁଡିସିଆଲ ଏକାଡେମୀର 2 ଦିନିଆ ବିଚାର ବିଭାଗ ସମ୍ମିଳନୀ ହେଲା ମୂଳ। ଅଙ୍ଗଦାନ ଜୀବନଦାନର ବାର୍ତ୍ତା ନେଇକରି ଆଜି ସାରା ଦେଶ ପାଳିତ ହେଉଛି ଜାତୀୟ ଅଙ୍ଗଦାନ ଦିବସ। ଆଉ ରାଜ୍ୟ ଜୁନ୍ 1 ତାରିଖରୁ ଆଜତକ 519 ମିଲିମିଟର ବର୍ଷା ରେକର୍ଡ। ଆବାକାଲ ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ଆଉ ସୁନ୍ଦରଗଡ଼ ଜିଲ୍ଲା ନ ହୋଇପାରେ ଜବର ବର୍ଷା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।